ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ 46,000 ମେଟ୍ରିକ୍ ଟନ୍ ଏଲ୍ପିଜି ବହନ କରି ଭାରତର ଶିଭାଲିକ୍ ପହଞ୍ଚିଲା ଗୁଜରାଟରେ ଓଡ଼ିଶା ବିହାର ଏବଂ ହରିୟାଣାର 11 ରାଜ୍ୟସଭା ଆସନ ପାଇଁ ଭୋଟଦାନ ସମ୍ପନ୍ନ ଆଜି ଘୋଷଣା ହେବ ଫଳାଫଳ ଆସାମ କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି 2025 ଲାଗି 24 ଭାରତୀୟ ଭାଷାରେ ଆଜି ଘୋଷଣା ହେଲା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଫ୍ରାନ୍ସଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଓର୍ଲିଆନ୍ସ ମାଷ୍ଟର୍ସ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ କାତାରରୁ 46,000 ମେଟ୍ରିକ୍ ଟନ୍ ଏଲ୍ପିଜି ବହନ କରି ଶିଭାଲିକ୍ ନାମକ ଜାହାଜ ଆଜି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜାହାଜରେ ଆସିଥିବା ଏଲ୍ପିଜି 30 ଲକ୍ଷରୁ ଉର୍ଦ୍ଧ ଘରୋଇ ଏଲ୍ପିଜି ସିଲିଣ୍ଡରରେ ଭର୍ତ୍ତି କରାଯାଇପାରିବ ଏହି ଏଲ୍ପିଜି ଯେଭଳି ଉପଭୋକ୍ତାଙ୍କ ନିକଟରେ ଯଥାଶୀଘ୍ର ପହଞ୍ଚପାରିବ ସେଥିଲାଗି ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ଆଜି ନୂଆଦିଲ୍ଲୀଠାରେ ପଶ୍ଚିମ ଏସିଆ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏଲ୍ପିଜି ବହନ କରି ଅନ୍ୟ ଏକ ଜାହାଜ ନନ୍ଦାଦେବୀ ଆସନ୍ତାକାଲି ଭାରତରେ ପହଞ୍ଚବ ଏତଦ୍ବ୍ୟତୀତ ଭାରତୀୟ ଧ୍ୱଜା ବହନ କରୁଥିବା ଜାଗ୍ ଲଡ୍କି ଜାହାଜଟି ମଧ୍ୟ ସଂଯୁକ୍ତ ଆରବ ଏମିରେଟ୍ସରୁ ଭାରତକୁ ସୁରକ୍ଷିତ ଭାବେ ଯାତ୍ରା କରୁଛି ଏହି ଜାହାଜରେ ପ୍ରାୟ 81,000 ଟନ୍ ଅଶୋଧିତ ତୈଳ ରହିଥିବା ଶ୍ରୀ ସିହ୍ନା କହିଛନ୍ତି ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ଏଲ୍ପିଜି ଇନ୍ଧନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର 2025-26 ଆର୍ଥିକ ବର୍ଷରେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 30,000 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି 2022-23 ଆର୍ଥିକ ବର୍ଷ ଲାଗି ସରକାର ଅନୁରୂପ ଭାବେ 22,000 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ବର୍ତ୍ତମାନ ଦିଲ୍ଲୀରେ 14.2 କିଲୋଗ୍ରାମ ଓଜନ ବିଶିଷ୍ଟ ଘରୋଇ ଏଲ୍ପିଜି ସିଲିଣ୍ଡରର ଖୁଚୁରା ମୂଲ୍ୟ 913 ଟଙ୍କା ରହିଛି ବୋଲି ଶ୍ରୀ ଗୋପି କହିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସିଲିଣ୍ଡର ପିଛା 300 ଟଙ୍କାର ରିହାତି ପ୍ରଦାନ କରାଯାଉଥିବା ଦୃଷ୍ଟିରୁ ସରକାର ସମ୍ପୃକ୍ତ ଉପଭୋକ୍ତାଙ୍କୁ 613 ଟଙ୍କାରେ ସିଲିଣ୍ଡର ଯୋଗାଇ ଦେଉଛନ୍ତି ଗ୍ରାମାଞ୍ଚଳରେ 17,000ରୁ ଅଧିକ ଏଲ୍ପିଜି ବିତରଣକାରୀ ସଂସ୍ଥାଙ୍କ ସମେତ ଦେଶବ୍ୟାପୀ ମୋଟ 25,000 ଅନୁରୂପ ସଂସ୍ଥା କାର୍ଯ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋପି କହିଛନ୍ତି ବିହାର ଓଡ଼ିଶା ଏବଂ ହରିୟାଣାର 11 ରାଜ୍ୟସଭା ଆସନ ପାଇଁ ଭୋଟ୍ ଗଣନା ଜାରି ରହିଛି ଆଜି ଏହିସବୁ ଆସନ ଲାଗି ସମ୍ପୃକ୍ତ ରାଜ୍ୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି ପୂର୍ବରୁ ଗତମାସରେ 10 ରାଜ୍ୟର 37 ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଥିଲେ ସେଥିମଧ୍ୟରୁ 26 ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି ଆସାମ କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ମାସ 9 ଦିନ ଏକକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ଏବଂ ମେ 4 ଦିନ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ଏଥିଲାଗି ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 23 ପର୍ଯ୍ୟନ୍ତ ଚାଲିବ 24 ଦିନ ସେଗୁଡ଼ିକୁ ଯାଞ୍ଚ କରାଯିବ ଏବଂ 26 ହେଉଛି ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ଆସାମ ବିଧାନସଭାର ସମସ୍ତ 126, କେରଳମ୍ର 140 ଏବଂ ପୁଡୁଚେରୀର 30 ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରାଗ ଗୋଏଲ ଆଜି ଗୌହାଟୀରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମୋଟ 126 ଆସନ ମଧ୍ୟରୁ 9 ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ଏବଂ 19 ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ଏଥିଲାଗି ରାଜ୍ୟବ୍ୟାପୀ 31,486 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ଶ୍ରୀ ଗୋଏଲ କହିଛନ୍ତି ସେ କହିଛନ୍ତି ନିର୍ବାଚନକୁ ଅବାଧ ତଥା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲାଗି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର 200 ଇତିମଧ୍ୟରେ ରାଜ୍ୟରେ ପହଞ୍ଚସାରିଛନ୍ତି ଅଧିକ କମ୍ପାନୀ ସୁରକ୍ଷା ବାହିନୀ କିଛିଦିନ ମଧ୍ୟରେ ଆସି ପହଞ୍ଚବେ ବୋଲି ସେ କହିଛନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ
ମୁଁ ଇନ୍ଦୁ କହୁଛି ଆଜି ଜନରାଲ ଟିମ୍ କଳାହାଣ୍ଡି ପୋଲିସ ପାଖରେ ସରେଣ୍ଡର କରିବା ପରେ ବିଜେନ୍ସ ରାଜ୍ୟର ପୁରା ଡିଭିଜନ ଖାଲି ହୋଇଗଲାଣି କେବଳ ତୁମେ 15 ବାକି ଅଛ ଜଣେ ସାଥୀ ଓ ଭଉଣୀ ହିସାବରେ କମ୍ରେଡ୍ ଶୁକ୍ରୁ ଓ ଶିଲାକୁ ମୋର ପରାମର୍ଶ ସମସ୍ତଙ୍କୁ ଧରି ଆସି ସରେଣ୍ଡର କରନ୍ତୁ ବିଶେଷ କରି ସିଲାକୁ ମୋର ପରାମର୍ଶ, ନାରାଜ ଓ ଜିଦିର ସହ ନ ରହି ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କର। ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। ମୋର ଏଇ ମୋବାଇଲ ନମ୍ବର 9437643839ରେ କଣ୍ଟାକ୍ଟ କଲେ ମୁଁ ଆସି ନେଇଯିବି, ନଚେତ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ମାଧ୍ୟମରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟା।
ଦେଶରେ ଶକ୍ତି କ୍ଷେତ୍ରରେ ଗତ 11 ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି, ଶକ୍ତି କ୍ଷେତ୍ରରେ ଥିବା ଅଭାବକୁ ପୂରଣ କରିବା ଲାଗି ଗତ 11 ବର୍ଷ ମଧ୍ୟରେ ସରକାର 296 ଗିଗାୱାଟ୍ ଶକ୍ତି ଉତ୍ପାଦନ କରିବାର ସାମର୍ଥ୍ୟ ପ୍ରତିପାଦନ କରିଛନ୍ତି, ଫଳରେ ଶକ୍ତି କ୍ଷେତ୍ରରେ ଦେଖାଦେଇଥିବା ଅଭାବକୁ ସଫଳତାର ସହ ପୂରଣ କରିବା ସହିତ ବର୍ତ୍ତମାନ ଏକ ବଳକା ରାଷ୍ଟ୍ର ଭାବେ ଭାରତ ଉଭା ହୋଇଛି। ଦେଶରେ ବର୍ତ୍ତମାନ ଶକ୍ତି ଉତ୍ପାଦନ କ୍ଷମତା 520 ଗିଗାୱାଟ୍ରୁ ଉର୍ଦ୍ଧ୍ୱ ରହିଛି ବୋଲି ଶ୍ରୀ ନାୟକ କହିଛନ୍ତି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଏବଂ ସିପିଏମ୍ ନେତୃତ୍ୱାଧୀନ ଏଲ୍ଡିଏଫ୍ ପକ୍ଷରୁ କେରଳ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ବିଜେପି 47 ଆସନ ଲାଗି ଏବଂ ଏଲ୍ଡିଏଫ୍ 75 ଆସନ ଲାଗି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏଲ୍ଡିଏଫ୍ ତାଲିକାରେ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍ ଏବଂ ଅର୍ଥମନ୍ତ୍ରୀ କେଏନ୍ ବାଳଗୋପାଳ ପ୍ରମୁଖଙ୍କ ନାମ ସ୍ଥାନ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜର୍ଜ କ୍ୟୁରିଆନ୍ କାଞ୍ଜିରାପାଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଦଳର ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ନେମମ୍ରୁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ୍ କାଜାକୋଟାମ୍ ଲାଗି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦ୍ରମ୍ ମାଞ୍ଜେଶ୍ୱର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଆର୍ ଶ୍ରୀଲେଖା ଭାଟିୟୁର୍କାଭୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବାବେଳେ କୋଝିକୋଟେ ଉତ୍ତର ଆସନ ଲାଗି ନବ୍ୟ ହରିଦାସଙ୍କୁ ବିଜେପି ପ୍ରାର୍ଥୀ କରିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ 144 ପ୍ରାର୍ଥୀ ବିଶିଷ୍ଟ ପ୍ରଥମ ତାଲିକା ଘୋଷଣା କରାଯାଇଛି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମ ଏବଂ ଭବାନୀପୁରରୁ ପ୍ରାର୍ଥୀ କରାଯାଇଥିବା ବେଳେ ବର୍ତ୍ତମାନର ବିଧାୟକ ଅଗ୍ନିମିତ୍ର ପଲ ଆସାମସୋଲ ଦକ୍ଷିଣରୁ ଦଳୀୟ ପ୍ରାର୍ଥୀ ହିସାବରେ ଲଢ଼ିବେ। ସେହିଭଳି ପୂର୍ବତନ ଲୋକସଭା ସଦସ୍ୟ ଦିଲ୍ଲୀପ ଘୋଷଙ୍କୁ ଖଡ଼ଗପୁର ସଦର ଆସନ ମିଳିଥିବା ବେଳେ ରାଜ୍ୟସଭାର ପୂର୍ବତନ ସଦସ୍ୟ ସପନ ଦାସଗୁପ୍ତା ରାସବିହାରୀ ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଏତଦ୍ବ୍ୟତୀତ ମୟନା ଆସନରେ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ବର୍ତ୍ତମାନର ବିଧାୟକ ଅଶୋକ ଦିଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି। 294 ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ନିର୍ବାଚନ ଆଗାମୀ 23 ଓ 29 ତାରିଖ 2 ପର୍ଯ୍ୟାୟରେ ଅନୁଷ୍ଠିତ ହେବା ସହିତ ଆସନ୍ତା ମେ 4 ତାରିଖ ଦିନ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। 24 ଭାରତୀୟ ଭାଷାରେ 2025 ବର୍ଷ ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ଆଜି ଘୋଷଣା କରାଯାଇଛି। ହିନ୍ଦୀ ଭାଷାରେ ଜିତେଜୀ ଆହ୍ଲାବାଦ ସଂକଳନ ଲାଗି ମମତା କାଳିଆଙ୍କୁ ଏବଂ ଇଂରାଜୀ ଉପନ୍ୟାସ କ୍ରିମ୍ସନ୍ ସ୍ପ୍ରିଙ୍ଗ ନିମନ୍ତେ ବିଶିଷ୍ଟ କୂଟନୀତିଜ୍ଞ ନବତେଜ ସର୍ନାଙ୍କୁ 2025 ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା 31 ତାରିଖ ଦିନ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପାଇଥିବା କୃତି ବ୍ୟକ୍ତିତ୍ୱଙ୍କୁ 1,00,000 ଟଙ୍କା ନଗଦ ରାଶି ସହିତ ମାନପତ୍ର ପ୍ରଦାନ କରାଯିବ। ଫ୍ରାନ୍ସଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଓର୍ଲିଆନ୍ସ ମାଷ୍ଟର୍ସ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର କିଦାମ୍ବି ଶ୍ରୀକାନ୍ତ, ଆୟୁଷ ସେଟ୍ଟି ଓ ତନ୍ବି ଶର୍ମାଙ୍କ ସମେତ ପ୍ରମୁଖ ଖେଳାଳିମାନେ ଅଂଶଗ୍ରହଣ କରିବେ। ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରେ କିଦାମ୍ବି ଶ୍ରୀକାନ୍ତଙ୍କ ଡେନମାର୍କର ମ୍ୟାଗ୍ନେସ୍ ଜୋହାନ୍ନେସ୍ଙ୍କ ସହିତ ମୁକାବିଲା ହେବାକୁ ଥିବାବେଳେ ଆୟୁଷ ସେଟ୍ଟି ନିଜର ପ୍ରାରମ୍ଭିକ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ଲି ଚିଆ ହାଓଙ୍କୁ ଭେଟିବେ। ସେହିଭଳି କିରଣ ଜର୍ଜ ଏହି ବର୍ଗର ପ୍ରଥମ ମ୍ୟାଚ୍ରେ ଜାପାନର କେଣ୍ଟା ନିସିମୋଟୋଙ୍କ ସହିତ ମୁକାବିଲା କରିବେ। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ବି ଶର୍ମା ଥାଇଲାଣ୍ଡର ସୁପାନିଦା କାଟଥେଙ୍ଗ ଏବଂ ମାଳବିକା ବଂଶୋଦାଙ୍କର ଚାଇନିଜ୍ ତାଇପେଇର ସୁଙ୍ଗ୍ ସୋ ୟନ୍ଙ୍କୁ ଭେଟିବେ। ସେହିଭଳି ଭାରତର ରକ୍ସିତା ଶ୍ରୀ ସନ୍ତୋଷ ରାମରାଜ ଜାପାନର ମାନାମି ସୁଇଜୁ ଏବଂ ଅନମୋଲ ଖର୍ବ ତୁର୍କୀର ନେସ୍ଲିଆ ଆରିନ୍ଙ୍କ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ 46,000 ମେଟ୍ରିକ୍ ଟନ୍ ଏଲ୍ପିଜି ବହନ କରି ଭାରତର ସିଭାଲିକ୍ ପହଞ୍ଚିଲା ଗୁଜରାଟରେ। ଓଡ଼ିଶା, ବିହାର ଏବଂ ହରିୟାଣାର 11 ରାଜ୍ୟସଭା ଆସନ ପାଇଁ ଭୋଟଦାନ ସମ୍ପନ୍ନ, ଆଜି ଘୋଷଣା ହେବ ଫଳାଫଳ। ଆସାମ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି ଏବଂ 2025 ଲାଗି 24 ଭାରତୀୟ ଭାଷାରେ ଆଜି ଘୋଷଣା ହେଲା ସାହିତ୍ୟ ଏକାଡେମୀ ପୁରସ୍କାର। ସମ୍ବାଦ ଶେଷ ହେଲା।